ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତାମିଲନାଡୁ ବିଧାୟକ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ମତାମତ ଲୋଡ଼ିଲେ ରାଷ୍ଟ୍ରପତି। ଅପରେସନ ସିନ୍ଦୁରର ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ। ୱାକଫ ଆଇନ 2025କୁ ବିରୋଧ କରି ଆଗତ ହୋଇଥିବା ମାମଲାଗୁଡ଼ିକର ଚଳିତ ମାସ 20 ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଏବଂ ବିହାରରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ହେବ ଉଦ୍ଯାପିତ। ତାମିଲନାଡୁ ବିଧାୟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରେଫରେନ୍ସ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପଚାରିଛନ୍ତି ଯେ କୌଣସି ସାମ୍ବିଧାନିକ ସମୟସୀମା ନିର୍ଦ୍ଦିଷ୍ଟ ନଥାଇ ରାଜ୍ୟପାଳମାନଙ୍କୁ ଏକ ବିଧେୟକକୁ ସ୍ୱୀକୃତି ଦେବା ଲାଗି ସମୟସୀମା ସ୍ଥିର କରାଯାଇ ପାରିବ କି ନାହିଁ। ସମ୍ବିଧାନର ଧାରା 143(1) ଅନୁଯାୟୀ ରାଷ୍ଟ୍ରପତି କୌଣସି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ମତାମତ ଲୋଡ଼ିବା ବ୍ୟବସ୍ଥା ରହିଛି। ରାଷ୍ଟ୍ରପତି ମୁର୍ମୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ 14 ପ୍ରଶ୍ନ ଉପରେ ମତାମତ ଦେବା ଲାଗି କହିଛନ୍ତି। ଏଥିରେ ସମ୍ବିଧାନର ଧାରା 200 ଏବଂ 201 ଅନୁଯାୟୀ ଏକ ବିଧେୟକକୁ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ସ୍ୱୀକୃତି ଦେବା ବିଷୟ ରହିଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିରୀକୃତ ହୋଇନାହିଁ। ରାଷ୍ଟ୍ରପତି ସମ୍ବିଧାନର ଧାରା 200 ଅନୁଯାୟୀ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ବିଧେୟକକୁ ସ୍ୱୀକୃତି ଦେବା ଲାଗି କେଉଁ ବ୍ୟବସ୍ଥା ରହିଛି ତାହା ଜଣାଇବା ଲାଗି କହିଛନ୍ତି। ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାରେ ମଞ୍ଜୁରୀ ଲାଭ କରିଥିବା ବିଧେୟକକୁ ରାଜ୍ୟପାଳ ବହୁ ସମୟ ଧରି ସ୍ୱୀକୃତି ନ ଦେଇ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ସୁପ୍ରିମକୋର୍ଟ ବିଧେୟକକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ୱୀକୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଶ୍ରୀନଗରରେ ପହଞ୍ଚିବା ପରେ ଅପରେସନ ସିନ୍ଦୁର ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ସିଂ କହିଥିଲେ,
हमारे प्रधानमंत्री माननीय नरेंद्र मोदी जी के कुशल नेतृत्व और मार्गदर्शन में ऑपरेशन सिंदूर के दौरान आपने जो कुछ भी किया है उस पर पूरे देश को गर्व की अनुभूति हो रही है। मैं अभी भले ही आपका रक्षा मंत्री हूं, लेकिन उससे पहले तो मैं भारत का एक नागरिक हूं। रक्षा मंत्री के साथ साथ मैं आज भारत के नागरिक के रूप में भी आप सबके प्रति आभार व्यक्त करने के लिए यहां मौजूद हूं।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ସେନାର 15 କର୍ପସ୍ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ଅପରେସନ ସିନ୍ଦୁର ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ସୂଚନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସୈନିକମାନଙ୍କ ସହ ଅପରେସନ ସିନ୍ଦୁରରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ,
ଅପରେସନ ସିନ୍ଦୁର ଆତଙ୍କବାଦ କେ ଖିଲାଫ ଭାରତ ଦ୍ୱାରା ଚଲାଇ ଗଈ ଅବ ତକ କେ ଇତିହାସ କି ସବସେ ବଡ଼ି କାର୍ରବାଇ ହୈ। 35-40 वर्षों से भारत सरहद पार से चलाए जा रही आतंकवाद का सामना कर रहा है। आज भारत ने पूरी दुनिया को यह साफ कर दिया है कि आतंकवाद के खिलाफ हम किसी भी हद तक जा सकते हैं।
ପାକିସ୍ତାନ ଆତଙ୍କବାଦର ମୁକାବିଲା ନିମନ୍ତେ ଆଖିଦୃଶିଆ ସଂକଳ୍ପ ଗ୍ରହଣ କରିଥିଲେ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସବୁପ୍ରକାର ସହାୟତା ଯୋଗାଇ ଦେଉଛି। ପାକିସ୍ତାନରେ କିଭଳି ଭାବେ ରାଜନୀତି ଏବଂ ଆତଙ୍କବାଦ ପରସ୍କର ସହ ଜଡ଼ିତ ହୋଇ ରହିଛି ସେ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। 26/11 ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍ ସଇଦ୍ର ପୁତୁରା ଫୈଜଲ ନଦିମ୍ ଓରଫ୍ ଅବୁ କତଲ କରାଚିରେ ଲସ୍କର ଏ ତୋଇବାର ରାଜନୈତିକ ସାମ୍ମୁଖ୍ୟ ପାକିସ୍ତାନ ମିଲିଏ ମୁସଲିମ୍ ଲିଗ୍ର ଏକ ର୍ୟାଲିକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି। ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ନଦିମ୍ର ଏଭଳି କାର୍ଯ୍ୟକଳାପ ପ୍ରମାଣିତ କରୁଛି ଯେ ପାକିସ୍ତାନରେ ରାଜନୈତିକ କାର୍ଯ୍ୟକଳାପ ଆତଙ୍କବାଦୀଙ୍କ ପ୍ରରୋଚନାରେ କରାଯାଉଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ରାଜନୀତିରେ ଆତଙ୍କବାଦ ଓ ଉଗ୍ରବାଦର ପୁରୁଣା ସମ୍ପର୍କ ରହିଛି। ଏବେ ପାକିସ୍ତାନ ରାଜନୀତିରେ ଆତଙ୍କବାଦୀ ଫୈଜଲ ନଦିମ୍ର ଉପସ୍ଥିତି ଆତଙ୍କବାଦ ବିରୋଧୀ ଲଢ଼େଇକୁ ଭୁଲ ପ୍ରମାଣିତ କରୁଥିବା ଜଣାପଡ଼ିଛି। ଲସ୍କରେ ତୋଇବା ଏବଂ ଜୈସ୍ ଏ ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନ ସେନା ଓ ପ୍ରଶାସନର ଆଢୁଆଳରେ ରହି କାର୍ଯ୍ୟ କରୁଛନ୍ତି। ବିଭିନ୍ନ କାର୍ଯ୍ୟକଳାପରେ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦୀ ଘୋଷିତ ଗୋଷ୍ଠୀଗୁଡ଼ିକ ସେନାବାହିନୀ ଭଳି କାର୍ଯ୍ୟ କରୁଛନ୍ତି, ଯାହା ପାକିସ୍ତାନର ପ୍ରକୃତ ମନୋଭାବକୁ ପଦାରେ ପକାଇଦେଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରତିଷ୍ଠାନ DRDO ଏଭଳି ଏକ ବହୁମୁଖୀ ଉଚ୍ଚଚାପଯୁକ୍ତ ନାନୋ ପୋରସ୍ ଲେୟରଯୁକ୍ତ ପଲିମେରିକ୍ ମେମ୍ବ୍ରେନ୍ ବ୍ୟବସ୍ଥା ବିକଶିତ କରିଛି, ଯାହା ସମୁଦ୍ରର ଲୁଣି ଜଳକୁ ତୁରନ୍ତ ମଧୁର ଜଳରେ ପରିଣତ କରିପାରିବ। ଏହାକୁ ଭାରତୀୟ ତଟରକ୍ଷୀ ବାହିନୀର ଡଙ୍ଗାଗୁଡ଼ିକରେ ବ୍ୟବହାର କରାଯିବ। ଡିଆର୍ଡିଓରେ କାନପୁରସ୍ଥିତ ପରୀକ୍ଷାଗାରରେ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ଦିଆଯାଇଛି। ଏହି ମେମ୍ବ୍ରେନ୍ 500 ଘଣ୍ଟା ପରୀକ୍ଷା ବ୍ୟବସ୍ଥାରେ ସଫଳ ହୋଇଛି। ମାତ୍ର 8 ମାସ ମଧ୍ୟରେ ଏହା ବିକଶିତ କରାଯାଇଥିବା ଡିଆର୍ଡିଓ ସୂଚନା ଦେଇଛି। ୱାକଫ୍ ଆଇନ 2025କୁ ବିରୋଧ କରି ଆଗତ ହୋଇଥିବା ମାମଲାଗୁଡ଼ିକର ସୁପ୍ରିମ୍କୋର୍ଟ ଚଳିତ ମାସ 20 ତାରିଖରେ ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ଚଳିତ ମାସ 19 ତାରିଖ ସୁଦ୍ଧା ଏ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ମେ 20 ତାରିଖରେ ହେବାକୁ ଥିବା ଶୁଣାଣି ବେଳେ 1995 ୱାକଫ୍ ଆଇନ ଉପରେ ସ୍ଥଗିତାଦେଶ ଦେବା ପାଇଁ କୌଣସି ପକ୍ଷ ଆବେଦନ କରିବେ ନାହିଁ କିମ୍ବା ତାହାର ବିଚାର କରାଯିବ ନାହିଁ। ପୂର୍ବରୁ ପୂର୍ବତନ ମୁଖ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଥିଲେ ମଧ୍ୟ ଚଳିତ ମାସ 13 ତାରିଖରେ ପ୍ରଧାନ ବିଚାରପତିଙ୍କ ଅବସର ଗ୍ରହଣ ଯୋଗୁଁ ମାମଲା ନୂତନ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଗତମାସ 25 ତାରିଖରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ୱାକଫ୍ ସଂଶୋଧନ ଆଇନ 2025 ସପକ୍ଷରେ ଏକ ସତ୍ୟପାଠ ଦାଖଲ କରିଥିବା ଜଣାପଡ଼ିଛି। ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନା କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ବିଷୟରେ ଆସନ୍ତୁ ଜାଣିବା। କ୍ୟାପ୍ଟେନ୍ ବାତ୍ରା କାର୍ଗିଲ୍ ଯୁଦ୍ଧ ସମୟରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ହିମାଚଳ ପ୍ରଦେଶ ପାଲମ୍ପୁର ଅଧିବାସୀ କ୍ୟାପ୍ଟେନ୍ ବାତ୍ରା ପ୍ରଥମେ ଭାରତୀୟ ମିଲିଟାରୀ ଏକାଡେମୀରେ ଯୋଗଦେବା ପରେ ତ୍ରୟୋଦଶ ଜମ୍ମୁ କାଶ୍ମୀର ରାଇଫଲ୍ସରେ କାର୍ଯ୍ୟ କରିଥିଲେ। କାର୍ଗିଲ୍ ଯୁଦ୍ଧ ସମୟରେ କ୍ୟାପ୍ଟେନ୍ ବାତ୍ରାଙ୍କ ୟୁନିଟ୍କୁ ଦ୍ରାସ ଅଞ୍ଚଳରେ 4875 ନମ୍ବର ପଏଣ୍ଟକୁ ଅକ୍ତିଆର କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା। 1999 ଜୁଲାଇ 7 ତାରିଖରେ ଅତ୍ୟନ୍ତ ଖରାପ ପାଣିପାଗ ମଧ୍ୟରେ କ୍ୟାପ୍ଟେନ୍ ବାତ୍ରା ସେହି ଦିଗକୁ ଅଗ୍ରସର ହୋଇଥିଲେ। ସେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ଶତ୍ରୁପକ୍ଷ ଉପରେ ଗ୍ରେନେଡ୍ ଆକ୍ରମଣ କରିବା ସହ ସେହି ସ୍ଥାନକୁ ଖାଲି କରାଇବାରେ ସକ୍ଷମ ହୋଇଥିଲେ। ନିଜ ଜୀବନକୁ ଭୃକ୍ଷେପ ନ କରି ଶତ୍ରୁପକ୍ଷର ପ୍ରବଳ ଗୁଳିବର୍ଷା ମଧ୍ୟରେ କ୍ୟାପ୍ଟେନ୍ ବାତ୍ରା ପଏଣ୍ଟ ନମ୍ବର 4875 ହାସଲ କରିଥିଲେ। ସେହି ସମୟରେ ଏକ ରେଡିଓ ବାର୍ତ୍ତାରେ କ୍ୟାପ୍ଟେନ୍ ବାତ୍ରା କହିଥିଲେ ୟେ ଦିଲ୍ ମାଙ୍ଗେ ମୋର୍। ଆଜି ବି ସେହି ବାର୍ତ୍ତା ଭାରତୀୟ ବୀର ଯବାନମାନଙ୍କୁ ଉଦ୍ବୁଦ୍ଧ କରୁଛି। ଭାରତୀୟ ସାମରିକ ଇତିହାସରେ କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ସାହସିକ ପଦକ୍ଷେପ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କ୍ୟାପ୍ଟେନ୍ ବାତ୍ରାଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଇସ୍ରାଏଲ୍ ପକ୍ଷରୁ ଗତକାଲି ଆକାଶମାର୍ଗରୁ ଆକ୍ରମଣରେ ଗାଜାର ଉତ୍ତର ଏବଂ ଦକ୍ଷିଣାଞ୍ଚଳର 70 ଜଣଙ୍କର ମୃତ୍ୟୁ ଘଟିଛି। ଏହାର ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଥିଲେ ହମାସର ଆତଙ୍କୀ ଗୋଷ୍ଠୀକୁ ସମୂଳେ ବିନାଶ ନ କରିବା ପର୍ଯ୍ୟନ୍ତ ପାଲେଷ୍ଟାଇନ୍ ଉପରେ ଆକ୍ରମଣ ବନ୍ଦ କରାଯିବ ନାହିଁ। ଗାଜାର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସେଠାକାର ହସ୍କିଟାଲ୍ଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଗାଜାର ଜାବଲିଆ ଅଞ୍ଚଳରେ ଏହି ଆକ୍ରମଣରେ 50 ଜଣଙ୍କର ମୃତ୍ୟୁ ଘଟିଛି। ଗତ ସୋମବାର ଦିନ ହମାସ ପକ୍ଷରୁ ଇସ୍ରାଏଲୀ ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। ଗତକାଲି ଇସ୍ରାଏଲ୍ ସେନା ପକ୍ଷରୁ ଜାବଲିଆର ଅଧିବାସୀମାନଙ୍କୁ ତୁରନ୍ତ ଘର ଛାଡ଼ିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏପର୍ଯ୍ୟନ୍ତ ହମାସ ସମର୍ଥିତ ଆତଙ୍କବାଦୀ ଆକ୍ରମଣ ପରେ 1200ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିହାରରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ଉଦ୍ଯାପିତ ହେବ। ଏହି ଅବସରରେ ପାଟନାସ୍ଥିତ କଙ୍କରବାଗର ପାଟଳୀପୁତ୍ର କ୍ରୀଡ଼ା କମ୍ପ୍ଲେକ୍ସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଚଳିତ ମାସ 4 ତାରିଖରେ ଏହି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆରମ୍ଭ ହୋଇଥିଲା। ଆଜି ଏହାର ଶେଷ ଦିନରେ ବାସ୍କେଟ୍ବଲ୍, ଫେନ୍ସିଂ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବାସ୍କେଟ୍ବଲ୍ର ବାଳକ ବର୍ଗରେ ତାମିଲନାଡୁ ଦିଲ୍ଲୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ବାଳିକା ବର୍ଗରେ ପଞ୍ଜାବ ମହାରାଷ୍ଟ୍ରକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025ରେ ମହାରାଷ୍ଟ୍ର ମୋଟ 149 ପଦକ ସହ ଶୀର୍ଷରେ ରହିଛି। ଥାଇଲାଣ୍ଡ ବ୍ୟାଡ୍ମିଣ୍ଟନ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ମାଳବିକା ବଂଶୋଦ 12-21, 16-21 ପୂର୍ବତନ ବିଶ୍ୱ ଚମ୍ପିୟନ୍ ଥାଇଲାଣ୍ଡର ଖେଳାଳି ରାଚାନକ୍ ଇଣ୍ଟାନନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ମହିଳା ଡବଲ୍ସରେ ଭାରତର ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଜାପାନର ଯୋଡ଼ିଙ୍କ ସହ ଆଜି ମୁକାବିଲା କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ତାମିଲନାଡୁ ବିଧେୟକ ମାମଲାରେ ସୁପ୍ରିମ୍କୋର୍ଟଙ୍କଠାରୁ ମତାମତ ଲୋଡ଼ିଲେ ରାଷ୍ଟ୍ରପତି। ଅପରେସନ୍ ସିନ୍ଦୁରର ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ। ୱାକଫ୍ ଆଇନ 2025କୁ ବିରୋଧ କରି ଆଗତ ହୋଇଥିବା ମାମଲାଗୁଡ଼ିକର ଚଳିତ ମାସ 20 ତାରିଖରେ ଶୁଣାଣି କରିବେ ସୁପ୍ରିମ୍କୋର୍ଟ ଏବଂ ବିହାରରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ହେବ ଉଦ୍ଯାପିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।